ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ତୁଙ୍ଗ ନେତାଙ୍କ ପ୍ରଚାର. ନୂଆଦିଲ୍ଲୀରେ ଆସନ୍ତାକାଲି ନାରୀଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ. ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ପରଲୋକରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ. ଆସନ୍ତାକାଲି ଅପରାହ୍ନରେ ମୁମ୍ବାଇର ଶିବାଜୀ ପାର୍କରେ ହେବ ଶେଷକୃତ୍ୟ. ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ଦୀର୍ଘ 21 ଘଣ୍ଟାର ଆଲୋଚନା ବିଫଳ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ. ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି. ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ସେମାନଙ୍କ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ ଓ ରୋଡ୍ ଶୋ ମାଧ୍ୟମରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲିଗୁଡ଼ିଠାରେ ଏକ ଜନସମାବେଶକୁ ସମ୍ବୋଧନ କରି କହିଛନ୍ତି, ସିଲିଗୁଡ଼ି କରିଡର ଆଞ୍ଚଳିକ ଏବଂ ଜାତୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ କେନ୍ଦ୍ର ସରକାର ଏହାକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି. ତୃଣମୂଳ କଂଗ୍ରେସର ତୁଷ୍ଟିକରଣ ରାଜନୀତି ରାଜ୍ୟ ସରକାରଙ୍କ ବାର୍ଷିକ ବଜେଟ୍ ଆବଣ୍ଟନରେ ସ୍ୱଷ୍ଟ ପ୍ରତିଫଳିତ ହେଉଛି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି. ରାଜ୍ୟ ସରକାର ମଦ୍ରାସା ଶିକ୍ଷା ବିକାଶ ପାଇଁ 6,000 କୋଟି ଟଙ୍କା ଆବଣ୍ଟନ କରିଥିବା ବେଳେ ଉତ୍ତର ପୂର୍ବର ପ୍ରବେଶ ଦ୍ୱାର ଉତ୍ତରବଙ୍ଗ ପାଇଁ ବଜେଟ୍ ଆବଣ୍ଟନ କରିବାରେ ଟିଏମ୍ସି ବିଫଳ ହୋଇଛି ବୋଲି ଶ୍ରୀ ମୋଦି ସମାଲୋଚନା କରିଛନ୍ତି. ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଏହି ଅଞ୍ଚଳରେ ଡାକ୍ତରଖାନା, ମେଡିକାଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ନିର୍ମାଣକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି. ତାମିଲନାଡୁରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିରୁଦ୍ଧୁନଗର ଜିଲ୍ଲାର ସତୁରୁଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି. ଏଆଇଡିଏମ୍କେ, ପିଏମ୍କେ ଏବଂ ଏନ୍ଡିଏ ମେଣ୍ଟର କର୍ମୀମାନେ ରୋଡ୍ ଶୋରେ ଯୋଗ ଦେଇଛନ୍ତି. ଡିଏମ୍କେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଆଜି ସକାଳେ ପରମାକୁଡ଼ିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ନାରୀଶକ୍ତି ବନ୍ଦନ ସମ୍ମେଳନକୁ ସମ୍ବୋଧନ କରିବେ. ଭାରତର ବିକାଶ ଯାତ୍ରାରେ ମହିଳାମାନଙ୍କର ଅଂଶଗ୍ରହଣକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏହି ଜାତୀୟ ସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଉଛି. ପଞ୍ଚାୟତଠାରୁ ସଂସଦ ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଶାସନ ଏବଂ ନେତୃତ୍ୱ କ୍ଷେତ୍ରରେ ମହିଳାଙ୍କ ବର୍ଦ୍ଧିତ ଭୂମିକା ଉପରେ ଏହି ସମ୍ମେଳନ ଆଲୋକପାତ କରିବ. ସରକାର, ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ଉଦ୍ୟୋଗ, ଗଣମାଧ୍ୟମ, ସମାଜସେବା ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ସଫଳ ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମହିଳାମାନଙ୍କ ଭୂମିକା ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବ। 2023 ସେପ୍ଟେମ୍ବର ମାସରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରିବା ନେଇ ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା। ଏହି ଆଇନ ଅନ୍ତର୍ଗତ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ 1/3 ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା। ସମଗ୍ର ଦେଶରେ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ଆସନ୍ତା 16 ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ। ଭାରତୀୟ ଜନତା ପାର୍ଟି ବିହାରରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବରିଷ୍ଠ ନେତା ତଥା କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଛି। ଦଳର ସଂସଦୀୟ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଦେଶରେ ଘରୋଇ ଏଲ୍ପିଜି ସିଲିଣ୍ଡର ଯୋଗାଣ ସ୍ୱାଭାବିକ ରହିଛି ବୋଲି ସରକାର କହିଛନ୍ତି। ଗତକାଲି 52 ଲକ୍ଷରୁ ଅଧିକ ଘରୋଇ ଏଲ୍ପିଜି ସିଲିଣ୍ଡର ଯୋଗାଣ କରାଯାଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏଲ୍ପିଜିର କଳାବଜାରୀ ରୋକିବା ପାଇଁ ସାରା ଦେଶରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। 2700ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ଅଚାନକ ଯାଞ୍ଚ ପ୍ରକ୍ରିୟାକୁ ଜାରି ରଖିଛନ୍ତି। 219 ଏଲ୍ପିଜି ବିତରକଙ୍କ ଉପରେ ଦଣ୍ଡାଦେଶ ହୋଇଛି ଏବଂ ଅଦ୍ୟାବଧି 56 ଜଣ ବିତରକଙ୍କୁ ନିଲମ୍ବନ କରାଯାଇଛି। ଗତ 23 ତାରିଖ ପରଠାରୁ 13 ଲକ୍ଷରୁ ଅଧିକ 5 କିଲୋଗ୍ରାମ ବିଶିଷ୍ଟ ମୁକ୍ତ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡର ବିକ୍ରି କରାଯାଇଛି। ପଶ୍ଚିମ ଏସିଆ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ବୋଲି ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ କହିଛି। ଯେଉଁ ଦେଶଗୁଡ଼ିକରେ ଆକାଶମାର୍ଗ ଉନ୍ମୁକ୍ତ ରହିଛି ସେଠାରୁ ବିମାନ ଚଳାଚଳ ଜାରି ରହିଛି। ଫେବୃୟାରୀ ମାସ 28 ତାରିଖଠାରୁ ପ୍ରାୟ 8,97,000 ଯାତ୍ରୀ ଏହି ଅଞ୍ଚଳରୁ ଭାରତକୁ ଯାତ୍ରା କରିଥିବା ଜଣାପଡ଼ିଛି। ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ଆଶା ଭୋସଲେଙ୍କ ପରଲୋକ ପରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସମବେଦନା ଜ୍ଞାପନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଶା ଭୋସଲେଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ତାଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସେ ତାଙ୍କର ସୁମଧୁର ଏବଂ କାଳଜୟୀ କଣ୍ଠସ୍ୱର ସହ ଦଶନ୍ଧି ଧରି ଭାରତୀୟ ସଙ୍ଗୀତ ଜଗତକୁ ସମୃଦ୍ଧ କରିଥିଲେ। ତାଙ୍କ ବିୟୋଗ ସଙ୍ଗୀତ ପ୍ରେମୀଙ୍କ ପାଇଁ ଏକ ଏକ ଅପୂରଣୀୟ କ୍ଷତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ଭୋସଲେଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ତାଙ୍କର ଅସାଧାରଣ ସଙ୍ଗୀତ ଯାତ୍ରା ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଥିଲା ଏବଂ ବିଶ୍ୱର କୋଟି କୋଟି ହୃଦୟକୁ ଛୁଇଁଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ପରିବାର, ପ୍ରଶଂସକ ଏବଂ ସଙ୍ଗୀତ ପ୍ରେମୀଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆଶା ଭୋସଲେଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ସ୍ମରଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି କହିଛନ୍ତି, ତାଙ୍କର କାଳଜୟୀ କଣ୍ଠସ୍ୱର ଏବଂ ସଙ୍ଗୀତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ପ୍ରତିଧ୍ୱନିତ ହେବ ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଦେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଶା ଭୋସଲେଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କର ପରଲୋକ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରି କହିଛନ୍ତି, ଆଶା ଭୋସଲେଙ୍କ ମଧୁର କଣ୍ଠସ୍ୱର ଏବଂ ଅତୁଳନୀୟ ପ୍ରତିଭା ତାଙ୍କୁ କେବଳ ଏକ ଅନନ୍ୟ ପରିଚୟ ଦେଇନଥିଲା ବରଂ ଭାରତୀୟ ସଙ୍ଗୀତକୁ ସମୃଦ୍ଧ କରିଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି, ଭାରତୀୟ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ଗଭୀର ସମ୍ମାନର ସହ ସ୍ମରଣୀୟ ହୋଇ ରହିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଆଶା ଭୋସଲେଙ୍କ ବିୟୋଗରେ ଶୋକ ପ୍ରକାଶ କରି ସଙ୍ଗୀତ କ୍ଷେତ୍ରରେ ତାଙ୍କର ବହୁମୁଖୀ ପ୍ରତିଭାଶୈଳୀର ଗୁରୁତ୍ୱାରୋପ କରିଛନ୍ତି। ଚଳଚ୍ଚିତ୍ର, କ୍ରୀଡ଼ା କ୍ଷେତ୍ର ଏବଂ ସଙ୍ଗୀତ ଜଗତର ହେମା ମାଳିନୀ, ଏଆର୍ ରେହମାନ, ଉର୍ମିଳା ମାତଣ୍ଡକର, ଶଙ୍କର ମହାଦେବନ, ଅକ୍ଷୟ କୁମାର, ରୁନୁ ମଜୁମଦାର, କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି ପ୍ରମୁଖ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କର ଆଜି ମୁମ୍ବାଇଠାରେ 92 ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ନିକଟ ସମ୍ପର୍କୀୟଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ଅପରାହ୍ନ 4ଟାରେ ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହିୟାଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ସେ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ୟୁଏଇ ପକ୍ଷରୁ ଭାରତୀୟ ସମ୍ପ୍ରଦାୟ ପ୍ରତି ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଏବଂ ନାଗରିକଙ୍କ କୃତଜ୍ଞତା ଜଣାଇଛନ୍ତି। ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ 21 ଘଣ୍ଟାର ଆଲୋଚନା ପରେ ଉଭୟ ଦେଶ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଆଲୋଚନା ଭଙ୍ଗ ହେବା ପାଇଁ ଉଭୟ ପକ୍ଷ ପରସ୍କରକୁ ଦାୟୀ କରିଛନ୍ତି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ବିବାଦ ସମାପ୍ତ ପାଇଁ ୱାଶିଂଟନ୍ର ଶେଷ ଏବଂ ସର୍ବୋତ୍ତମ ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିଛି। ତେହେରାନର ପରମାଣୁ କାର୍ଯ୍ୟକ୍ରମ ପରିତ୍ୟାଗ କରିବାକୁ ଅନିଚ୍ଛା ପ୍ରକାଶ କରିବା ଏକ ପ୍ରମୁଖ ସମସ୍ୟା ଥିଲା ବୋଲି ଶ୍ରୀ ଭାନ୍ସ କହିଛନ୍ତି। ଅନ୍ୟପକ୍ଷରେ ଇରାନର ନେତୃତ୍ୱ ନେଇଥିବା ବାଚସ୍କତି ମହମ୍ମଦ ବାଗେର ଗାଲିଭାବ କହିଛନ୍ତି, ଇରାନର ବିଶ୍ୱାସ ହାସଲ କରିପାରିବ କି ନାହିଁ ଏହା ଆମେରିକା ଉପରେ ନିର୍ଭର କରେ। କଥାବାର୍ତ୍ତା ସମୟରେ ଆମେରିକା ପକ୍ଷରୁ ଅତ୍ୟଧିକ ଅବୈଧ ଦାବି ହୋଇଥିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ କରିଛି। ଶାନ୍ତି ଚୁକ୍ତିର ବିଫଳତା ବିଶ୍ୱ ଶକ୍ତି ବଜାରକୁ ସ୍ଥିର କରିବା ପାଇଁ ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବା ସମ୍ଭାବନାକୁ ମନ୍ଥର କରିଦେଇଛି। ଭାରତର ଭୂଭାଗରେ ଥିବା ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ପାଇଁ ଚୀନ୍ ପକ୍ଷରୁ କରାଯାଇଥିବା ଯେକୌଣସି ପ୍ରୟାସକୁ ଭାରତ ସ୍ୱଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ନୂଆଦିଲ୍ଲୀ କହିଛି, ସମ୍ପର୍କରେ ନକାରାତ୍ମକତା ସୃଷ୍ଟି କରୁଥିବା ଏବଂ ଉତ୍ତମ ବୁଝାମଣା ସୃଷ୍ଟି କରିବା ପାଇଁ ପ୍ରୟାସକୁ ଦୁର୍ବଳ କରୁଥିବା କାର୍ଯ୍ୟରୁ ଚୀନ୍ ନିବୃତ୍ତ ରହିବା ଉଚିତ। ପୂର୍ବରୁ ସେହି ଅଞ୍ଚଳଗୁଡ଼ିକ ଭାରତର ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଏବଂ ସର୍ବଦା ରହିବ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଚୀନ୍ର ନିଙ୍ଗ୍ବୋଠାରେ ଅନୁଷ୍ଠିତ ଏସିଆ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ରେ ଭାରତର ଆୟୁଷ ସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ୍ରେ ଚୀନ୍ର ସି ୱିକିଙ୍କଠାରୁ 8-21, 10-21 ପରାସ୍ତ ହୋଇ ଆୟୁଷ ରନର୍ସ ଅପ୍ ହୋଇଛନ୍ତି। ବିଗତ 61 ବର୍ଷ ମଧ୍ୟରେ ଏସିଆ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ ଆୟୁଷ ଭାରତର ପ୍ରଥମ ପୁରୁଷ ସିଙ୍ଗଲ୍ସ ରୌପ୍ୟ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ରେ ଖେଳାଯାଉଥିବା ଆଜିର ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଛି। 165 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଦଳ 18 ଓଭର 4ଟି ବଲ୍ରେ 3 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଉ କିଛି ସମୟ ପରେ ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ପାଣିପାଗ ବିଭାଗ ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ, ଉପକୂଳ ଓଡ଼ିଶା, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ, ପୁଡ଼ୁଚେରୀ ଏବଂ କରାଇକାଲରେ ଗରମ ଓ ଗୁଳୁଗୁଳି ହେବାର ପୂର୍ବାନୁମାନ କରିଛି। ଆଜିଠାରୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତରେ ସର୍ବାଧିକ ତାପମାତ୍ରା 6-8 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ତୁଙ୍ଗ ନେତାଙ୍କ ପ୍ରଚାର। ନୂଆଦିଲ୍ଲୀରେ ଆସନ୍ତାକାଲି ନାରୀଶକ୍ତି ବନ୍ଦନ ସମ୍ମେଳନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ପରଲୋକରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ଆସନ୍ତାକାଲି ଅପରାହ୍ନରେ ମୁମ୍ବାଇର ଶିବାଜୀ ପାର୍କରେ ହେବ ଶେଷକୃତ୍ୟ। ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ଦୀର୍ଘ 21 ଘଣ୍ଟାର ଆଲୋଚନା ବିଫଳ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।